ଭକ୍ତବୃନ୍ଦ, ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଗୌଡ଼ହରର ପୁଅ। ଶ୍ରୀମନ୍ଦିରରେ ଆପଣମାନେ ଟିକେ ଧ୍ୟାନ ଦେଇ ଶୁଣନ୍ତୁ, ଶ୍ରୀମନ୍ଦିରରେ ଯାହା କିଛି ହେଉଛି ସବୁ ସେ ପରମ୍ପରା କଥା। ମା ଯଶୋଦା ନନ୍ଦ ମହାକୁଡ଼ ମହାରାଜା ତାଙ୍କ ପୁଅକୁ ଯେମିତି ଖୁଆଉଥିଲେ, ଯେମିତି ଚଳାଉଥିଲେ, ସେଠି କାହ୍ନୁ ଯେମିତି ଚଳି ଆସିଛି ସେ ଗୋପପୁରରେ ସଖା ସୁଦାମ ସୁବଳ ମଧୁମଙ୍ଗଳ ସଙ୍ଗେ, ଠିକ ସେଇଭଳିଆ କାର୍ଯ୍ୟକ୍ରମ ବିଧି ନୀତି ସବୁ କିଛି ନୀତି କାନ୍ତି ସବୁ ଆପଣ ଦେଖିବେ ବଡ଼ଦୌଡ଼ ଭିତରେ। ଇଏ ଗୋଟିଏ ଶ୍ରୀମନ୍ଦିର ପରମ୍ପରା କଥା ମୁଁ ଆପଣଙ୍କୁ ଶୁଣାଉଛି। ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଜଗନ୍ନାଥ ମହାପ୍ରଭୁ କ'ଣ ପଖାଳ ଖାଆନ୍ତି? ପଖାଳ ଖାଆନ୍ତି, ଘିଅ ପଖାଳ, ସଜ ପଖାଳ। ଗୌଡ଼ୁଣୀଟିଏ ପଳେଇ ଯାଉଛି, ତାକୁ ଡାକିଲେ ଦିନେ ପଣ୍ଡାଏ, ହ୍ୟାଲୋ ଗୌଡ଼ୁଣୀ, କହ୍ନେଇ ମୋର ସଜ ପଖାଳ ଖାଇବ, ଦିପହରିଆ ଦିପହରିଆ ପଖାଳରେ ସେଠି ଦହି ପକେଇ ଖାଆନ୍ତି। ବଡ଼ି ସକାଳୁ ସକାଳୁ ବେଳେବେଳେ ସେ ଘିଅ ପକେଇ ପଖାଳ ଖାଆନ୍ତି। ସେ ପଖାଳ କିଏ ଦିଏ ନା? ଏଇ ପଣ୍ଡାଏ ହୁଅନ୍ତି ଯଶୋଦା ରାଣୀ, ତାଙ୍କରି ଭିତରେ ଜଣେ କୃଷ୍ଣ ହୁଏ, ସେ କୃଷ୍ଣଙ୍କୁ ସେ ଯଶୋଦା ମା ଘିଅ ପକେଇ ପଖାଳ ଭାତ ଖାଇବାକୁ ଦିଅନ୍ତି, କାଳିଆ ବଳିଆ ବଳିଆ। ସେ ବିଷୟରେ ଗୋଟିଏ ଗୀତ ଆପଣଙ୍କୁ ଶୁଣୁଛି। ଆରେ ସୁଦାମ, ଆରେ ସୁବଳ, ଆରେ ମଧୁମଙ୍ଗଳ, କୁଆଡ଼େ ସବୁ ଭଲରେ ତମେ ମାନେ? ଆହା, ଆରେ ହେ ସୁଦାମ, ଆରେ ହେ ସୁବଳ, ମଧୁମଙ୍ଗଳ ରେ ମୋ ମଧୁମଙ୍ଗଳ ରେ, ମୋ କାଳିଆ ଖାଉଛି ଘିଅ ପଖାଳ, ମୋ ବଳିଆ ଖାଉଛି ଘିଅ ପଖାଳ, ମୋ କାଳିଆ ଖାଉଛି ଘିଅ ପଖାଳ, ମୋ ବଳିଆ ଖାଉଛି ଘିଅ ପଖାଳ। ଭେଣ୍ଡା ଦୁଇ ଭାଇ ଗୁଣ୍ଡା ମାରି ଦେଇ ଛତା ବାଡ଼ି ଧରି ଅଠଉ ମଡ଼େଇ ଗାଈ ଗୋଠ ନେଇ ଯିବେ ସହଳରେ 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 ସହଳ। ଗୋବଲା ବଳିଆ କଳା ଗଉଡ଼, ଗୋବଲା ବଳିଆ କଳା ଗଉଡ଼, ଆରେ ହେ ସୁଦାମ, ଆରେ ହେ ସୁବଳ, ଆରେ ହେ ସୁଦାମ, ଆରେ ହେ ସୁବଳ। ଜଗନ୍ନାଥଙ୍କର ଜୟ ହଉ, ପତିତ ବାବନଙ୍କର ଜୟ ହଉ, ଭଗବାନ କୃଷ୍ଣଙ୍କର ଜୟ ହଉ, ଜଗତ ବାସୀଙ୍କର ଜୟ ହଉ। ଟିକେ ଧ୍ୟାନ ଦେବେ ସୁଧି ଭକ୍ତବୃନ୍ଦ।
ଯଶୋବନ୍ତୀ ରାଣୀ କୋଳେ ବସେଇ ମୋଧନ ଜୀବନ ସଂଖାଳି କହି, ସୁବର୍ଣ୍ଣ ବେଲାରେ ସଜ ପଖାଳକୁ ଗୁଞ୍ଜାଏ ଜନନୀ ସେ ଦୁଇ ଭାଇ। ଗେଲ ବସରିଆ କାଇଁ ଚମାଳିଆ, ଗେଲ ବସରିଆ କାଇଁ ଚମାଳିଆ, ବଳରାମ ବଡ଼ ହୁଣ୍ଡା ବିଟାଳିଆ, ଚଉଦ ଭୁବନ ଆହା ଚଉଦ ଭୁବନ, ଚଉଦ ଭୁବନ ଚାଷ ଯାହାରରେ 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 ଯାହାର। ସେତ ଧରିଛି କାନ୍ଧରେ ହଳ ଲଙ୍ଗଳ, ସେତ ଧରିଛି କାନ୍ଧରେ ହଳ ଲଙ୍ଗଳ, ଆରେ ହେ ସୁଦାମ, ଆରେ ହେ ସୁବଳ, ଆରେ ହେ ସୁଦାମ, ଆରେ ହେ ସୁବଳ।
ଧ୍ୟାନ ଦେବେ, ଏ ପଖାଳ ଭାତ ଆଉ କେଉଁଠି ନାହିଁ ଓଡ଼ିଶାକୁ ଛାଡ଼ିଲେ। ଇଏ ହେଉଛି ଉତ୍କଳୀୟ ସଂସ୍କୃତି, ଜଗନ୍ନାଥଙ୍କ ସଂସ୍କୃତି, ପଖାଳ ଖାଇବା। ପଖାଳ ତ ପଖାଳ, ପୁଣି ପୁରୀ ପଖାଳ, ଆହା ଟଙ୍କ ତୋରାଣୀ ପୁରୀ ଖାଇବା କେଉଁଠି ନାହିଁ। ଦେଖିବେ ଏଡ଼େ ଏଡ଼େ ପେଟ, ଏଡ଼େ ଏଡ଼େ ଡେଣା ସେ ପୁରୀରେ, ଆହା ଜଗନ୍ନାଥ ଦେଖିବାକୁ ଯେମିତି ପୁରୀ ଲୋକମାନେ ଦେଖିବାକୁ ସେମିତି। କାହିଁକି ନା ସେ ପୁରୀ ପଖାଳ, ପଖାଳ ଭାତରେ ଘିଅ ଖାଆନ୍ତି ଜଗନ୍ନାଥ ପଣ୍ଡାଏ, ଭକ୍ତମାନେ ବି ଖାଆନ୍ତି ପଖାଳ ଭାତରେ ଘିଅ। ସେଇ କଥା ଲେଖୁଛୁ ଓଡ଼ିଆ ପଖାଳ,
ଓଡ଼ିଆ ପଖାଳ ଭାରି ସୁଆଦ, ଖାଇଲେ ଲାଗଇ ବଡ଼ ଆନନ୍ଦ। ଆମ୍ବୁଲକୁ ଚାଟି ଟାକରା ମାରୁଛି, ପୋଷଣୀ ପିଟାଇ କହ୍ନେଇ ଖାଉଛି। ଆହା କି ବାସନା ସେ ଟଙ୍କ ତୋରାଣି,
ଯେଉଁମାନେ ଖାଇଥିବେ ଆନନ୍ଦ ବଜାରରେ ଟଙ୍କ ତୋରାଣି ସେ ଓଳିରେ, ମାତ୍ର ଟଙ୍କାଟିଏ, ଟଙ୍କାଟିଏ ବିନିମୟରେ ଆପଣମାନେ ଯେତେ ପିଇପାରିବେ। ଆହା କି ଅପୂର୍ବ ଟଙ୍କ ତୋରାଣି। ସାଲ ବେଗ ଲେଖିଲେ ଖିରି ଖେଚଡ଼ିରେ ମନ ନ ଲାଗଇ ଟଙ୍କ ତୋରାଣିରେ, ମୋର ଆସ ହେ ଜଗନ୍ନାଥ ଆହେ ନୀଳଗିରି ତୁମ ତ୍ରିଭୁଜ ଦଣା କେରି କରି। ଭକ୍ତ ସାଲ ବେଗ ଲେଖା ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ।
ଓଡ଼ିଆ ପଖାଳ ଭାରି ସୁଆଦ, ଖାଇଲେ ଲାଗଇ ବଡ଼ ଆନନ୍ଦ। ଆମ୍ବୁଲକୁ ଚାଟି ଟାକରା ମାରୁଛି, ପୋଷଣୀ ପିଟାଇ କହ୍ନେଇ ଖାଉଛି। ଆହା କି ବାସନା ସେ ଟଙ୍କ ତୋରାଣି, ପିଇଲେ ଦେଶେ ପିଇଦେଲେ ଦେଶେ ବୈକୁଣ୍ଠ ସରଣୀ, ପିଇଦେଲେ ଦେଶେ ବୈକୁଣ୍ଠ ସରଣୀ। ଚାଲ ଯିବା ମନ ଆଜି, ଚାଲ ଯିବା ମନ ଆଜି
ବଡ଼ ଦେଉଳ, ଆହା ବଡ଼ ଦେଉଳ।
ସେ ପଖାଳ ପାଇଁ ମୋର ମନ ଚଞ୍ଚଳ, ସେ ପଖାଳ ପାଇଁ ମୋର ମନ ଚଞ୍ଚଳ। ଆରେ ହେ ସୁଦାମ, ଆରେ ହେ ସୁବଳ, ହେ ସୁଦାମ, ଆରେ ହେ ସୁବଳ। ମଧୁମଙ୍ଗଳରେ, ମଧୁମଙ୍ଗଳରେ ମୁଁ କାଳିଆ ଖାଉଛି ଘିଅ ପଖାଳ, ମୋ ବଳିଆ ଖାଉଛି ଘିଅ ପଖାଳ, ମୋ କାଳିଆ ଖାଉଛି ଘିଅ ପଖାଳ।